ଅମୃତଧାରା କାର୍ଯ୍ୟକ୍ରମର ଶ୍ରୋତାବନ୍ଧୁମାନେ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆମେ ଚର୍ଚ୍ଚା କରୁଥିଲେ ଭଗବାନଙ୍କର ପରିଚୟ। ଏହି ଶୃଙ୍ଖଳାରେ ଆଜିକାର ବିଷୟବସ୍ତୁ ଶୁଣିବା, ଭଗବାନଙ୍କର ଦିବ୍ୟ କର୍ତ୍ତବ୍ୟ କ'ଣ, ଭଗବାନ କ'ଣ କରନ୍ତି ଏବଂ କ'ଣ କରନ୍ତି ନାହିଁ। ଭଗବାନ ଅବତାର ନେଇକି ସଂସାରକୁ ଆସନ୍ତି ଏବଂ ତାଙ୍କ ଦିବ୍ୟ କର୍ତ୍ତବ୍ୟ କରନ୍ତି, ଲୋକଙ୍କ ସାମ୍ନାରେ ଗୋଟେ ଉଦାହରଣ ପ୍ରସ୍ତୁତ କରନ୍ତି। ତ ତାହେଲେ ଦୁଇଟା ପରସ୍ପର ବିରୋଧୀ ମତ, କିଏ ଭଗବାନଙ୍କୁ ଧରାପୃଷ୍ଠକୁ ଆସୁଛି ବୋଲି ବିଶ୍ୱାସ କରୁଛି, କିଏ ଭଗବାନଙ୍କୁ ଆସନ୍ତି ନାହିଁ ବୋଲି ବିଶ୍ୱାସ କରୁଛି, ତାହେଲେ କୋଉଟା ସତ କେମିତି ଜାଣିବା? ଏହି ପରିପ୍ରେକ୍ଷୀରେ ଗୋଟେ ଉଦାହରଣ ମୁଁ ଦେବି, ଆପଣମାନେ ସବୁ ଶୁଣିଥିବେ ଆକବର ଆଉ ବୀରବଲ ବିଷୟରେ ଅନେକ ସବୁ କାହାଣୀ ରହିଛି। ତ ଏ ଭଗବାନଙ୍କର ସଂସାରରେ ଅବତରଣ ବିଷୟରେ ଥରେ ଆକବର ଆଉ ବୀରବଲ ଭିତରେ ଝଗଡ଼ା ହୋଇଗଲା। ବୀରବଲ ହିନ୍ଦୁ ଥିଲେ ଏବଂ ବହୁତ ବୁଦ୍ଧିମାନ ଥିଲେ, ଆକବର ମୁସଲମାନ ଧର୍ମର ଅନୁଯାୟୀ। ତେଣୁ ଆକବର କହିଲେ ଭଗବାନ ସଂସାରକୁ ଆସନ୍ତି ନାହିଁ ଏବଂ ବୀରବଲ କହିଚାଲା ନାହିଁ ଭଗବାନ ଆସନ୍ତି। ଅନେକ ଆର୍ଗ୍ୟୁମେଣ୍ଟ ଚାଲିଲା, ବାଦ ବିବାଦ ଚାଲିଲା, ଶେଷରେ ଆକବରଙ୍କୁ ବହୁତ କ୍ରୋଧ ଆସିଲା ଏବଂ ଆକବର କହିଲେ, ବୀରବଲ ତୁ ଯଦି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଭଗବାନ ଏ ସଂସାରକୁ କେମିତି ଆସନ୍ତି ଯଦି ପ୍ରମାଣ ନ କରିଦେଇଛୁ ତ ଅଣ୍ଟା କଟାଯିବ। ସେ ଦିନଟା ବିତିଗଲା, ତାର ଦିନ ବି ବିତି ଆସିଲାଣି, ସନ୍ଧ୍ୟା ସମୟ ହୋଇଗଲାଣି। ଯେତେବେଳେ ସନ୍ଧ୍ୟା ହୋଇଗଲା, ରାଜଦରବାର ପୁରା ହୋଇଯାଇଥାଏ। ବୀରବଲ ଆକବରଙ୍କୁ କହୁଛି କି ବାଦଶାହ ଟିକେ ପରିଭ୍ରମଣ କରିବା ପାଇଁ ଯିବା, ତ ଆକବର କହିଲେ ଚାଲ। ତ ଆକବର ବୀରବଲ ଆକବରଙ୍କର ବେଗମ ସବୁ କିଛିଟା ରାଜ୍ୟ କର୍ମଚାରୀ ସମସ୍ତେ ଚାଲିଲେ ପରିଭ୍ରମଣ କରିବା ପାଇଁ। ରାଜବାସ ପାଖରେ ସୁନ୍ଦର ଗୋଟେ ବଗିଚା ରହିଛି, ବଗିଚାରେ ବୁଲୁ 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 ଗୋଟେ ସୁନ୍ଦର ସୁଇମିଂ ପୁଲ ରହିଛି। ସୁଇମିଂ ପୁଲ ପାଖରେ ତା ପାର୍ଶ୍ୱରେ ସେମାନେ ସବୁ ଚାଲୁଛନ୍ତି, ବିଭିନ୍ନ ପ୍ରକାର କଥା ଆଲୋଚନା ହୋଇଚାଲିଛି। ଆକବରର ଗୋଟେ ଛୋଟ ସନ୍ତାନ ଆକବର ତା ହାତ ଧରିକି ତାକୁ ଚଲାଉଛନ୍ତି, ସେ ବି ଖୁସିରେ ଚାଲୁଛି ଛୋଟ ପିଲାଟିଏ। ଏବଂ ଚାଲୁ ଚାଲୁ ହଠାତ୍ ଆକବର କିଛି କାରଣରୁ ସେ ପିଲାର ହାତଟା ଛାଡ଼ି ଦେଇଛନ୍ତି। ବୀରବଲ ଏମିତି ଗୋଟେ ଅବସର ଖୋଜୁଥାଏ, ହଠାତ୍ ବୀରବଲ ସେ ଛୋଟ ପିଲାଟାକୁ ଗୋଟେ ଧକ୍କା ଦେଇଛି ଏବଂ ଛୋଟ ପିଲାଟା ପାଣି ଭିତରେ, ସୁଇମିଂ ପୁଲର ପାଣି ଭିତରେ ପାଣି ପିଇ ପକାଉଛି ବୁଡ଼ିବା ଉପରେ। ଆକବର ଦେଖିକି ସିଧା ଗୋଟେ ଡାଇପ୍ ମାରିକି ପିଲାଟାକୁ ପୁଣି ବାହାରକୁ ନେଇ ଆସିଛନ୍ତି ଏବଂ ବୀରବଲ ଉପରେ ବହୁତ ଗରମ ହୋଇକି କହିଛନ୍ତି କି ମୂର୍ଖ, ତତେ ଦେଖାଯାଉନି ଏତେ ଛୋଟ ପିଲାଟିକୁ ତୁ ଧକ୍କା ଦେଇଦେଲୁ, ଏବେ ବୁଡ଼ି ମରିଯାଇଥାନ୍ତା। ଏବଂ ବୀରବଲ କହୁଛନ୍ତି, ବାଦଶାହ ଦେଖିଲେ ତ ଆପଣ ପୁରା କେତେ ପୁରା ଓଦା ହୋଇଗଲେ, ଆପଣ ଡ୍ରେସ୍ ସବୁ ଭିଜିଗଲା, ଆପଣ ପଗୁଡ଼ି ତିନ୍ତିଗଲା। ଆକବର କହୁଛନ୍ତି, ଚୁପ୍, ତିନ୍ତିଗଲା କହୁଛି, ପିଲାଟା ମରିଯାଇଥାନ୍ତା। ତ ବୀରବଲ କହୁଛନ୍ତି, ବାଦଶାହ ଆପଣ ପାଖରେ ସାଙ୍ଗରେ ଏତେ ସବୁ ଆମେ ସହକର୍ମଚାରୀ ଥିଲୁ, ଆପଣ କାହାକୁ ବି ଅର୍ଡର କରିଦେଇଥାନ୍ତେ, ଆମେ ଡାଇପ୍ ମାରିକି ପିଲାଟାକୁ ବାହାରକୁ ଟାଣି ଆଣିଥାନ୍ତୁ, ଆପଣ ନିଜେ କାହିଁକି ଡାଇପ୍ ମାରି ପକେଇଲେ, ଓଦା ହୋଇଗଲେ। ଆକବର କହୁଛନ୍ତି, ମୂର୍ଖ ତତେ ତୁ କ'ଣ ବୁଝିବୁ, ଗୋଟେ ବାପାର ତା ସନ୍ତାନ ପ୍ରତି କେତେ ସ୍ନେହ ଥାଏ, କେତେ ମମତା ଥାଏ, ତତେ କ'ଣ ଜଣା। ତ ବୀରବଲ ହସି ପକେଇଲେ ଏବଂ କହୁଛନ୍ତି କି ବାଦଶାହ, ଏ ସଂସାରରେ ଆମେ ସବୁ ଭଗବାନଙ୍କର ସନ୍ତାନ, ଏ ଭବସାଗରରେ ଆମେ ସବୁ ଡୁବି ମରୁଛେ, ଭଗବାନ ଉପରେ ବସିକି ଖାଲି ପୈଗମ୍ବରମାନଙ୍କୁ ପଠାଉଥିବେ ଆମକୁ ଉଦ୍ଧାର କରିବା ପାଇଁ, ଆମ ସନ୍ତାନମାନଙ୍କର ଦୁଃଖ ସେ ବି ସମ୍ଭାଳି ପାରନ୍ତିନି, ତେଣୁ ସେ ଉପରୁ ଜମ୍ପ ମାରି ପକାନ୍ତି ତଳକୁ। ବୀରବଲ କହିଲେ ଯେ ଭଗବାନଙ୍କୁ ସେଥିପାଇଁ ତ ମୁସଲମାନ ଧର୍ମରେ ଖୁଦା କୁହାଯାଇଛି खुदा अर्थात खुद आते हैं ये धरा पर, इसलिए खुदा। तेणु परमात्मा इस संसार को निजे आसंती अवतरण करी आसंती। हाँ, जिंती गोटे उदाहरण, गोटे बड़ परिवार रही, बापा मा बहुत गुड़े पुओ झी सका सका पा नास्ता करी माँ रेडी करी कहे जाओ पिला माने जाओ खेल, छोट पिला माने जाई के खेल खेलती पड़िया जाई के खेल खेल जत पर्यंत से माने मिली मिसी के खेलुचंदी। बापा मा निजे निज कर्म व्यस्त निज घर से माने काम करुचंदी, ना तो पिला माने बापा मा को डाकुचंदी एवं बापा मा भी खेल पड़िया को जाई के पिला मन को डिस्टर्ब करे किसी दरकार नहीं। किंतु जत खेल खेलु 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 अनेक समय बीत जाए एवं निज भितर झगड़ा झाटी आरंभ हो जाए एवं मां बापा देखती पिला माने बहुत समय पर्यंत भल भाव खेलुले किंतु एवं निज भितर झगड़ा झाटी आरंभ कले। बापा मां कर्तव्य कौन हम? प्रथम से माने बापा मां कौन करिए? प्रथम जदि घरे किसी कहीं बड़ पु अच्छा बड़ संतान अच्छा पठेबे जा तो बाबू जा देख लु कौन से पिला गुडा सब झगड़ा कर जा 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 देख। मन करंतु गोटे बड़ पुओ को पठे देले से आसिकी निज छोट भाई मानू से बुझे किछिटा भाई को मनेला किछिटा मानले किछिटा मानले नी झगड़ा झाटी किंतु बंद हलानी। बापा मा देखिले जन को पठेला परे किछि कांसर सुधरता आसी किंतु समस्ते झगड़ा झाटी पूरा समाप्ति हेने। मां बाबा कौन करिवे? घरे आउ केही जदि बड़ संतान अछि ताकू पठेबे ता द्वारा हलानी आउ काहा को पठेबे? मन करंतु तीनटा चारटा पांचटा एमती संतान को पठे देले काहा द्वारा हलानी शेषे कौन हम कहतु निजे कौन आप चिंताधारा विचार कहतु मां बापा निजे जीवे ना नहीं झगड़ा झाटी मिटेबापी सेमती संसार धरा पृष्ठ से आम सबू विश्व रंगमंच को खेल खेल आमे अनेक जो कोटि कोटि आत्मा रही आम सबू ईश्वर संतान आम जिते धरा पृष्ठ को खेल खेली आसते जिते सतयुग त्रेताजुग था आम समस्ते मिलमिशिकी खेल खेलुले निज भितर झगड़ा झाटी किसी नाला सेत संसार को स्वर्ग कहला सतयुग और त्रेताजुग समस्ते मिलमिशिकी रुते समस्ते दैवी गुण संपन्न थे सुख शांतिर दुनिया था यथा राजा राणी तथा प्रजा समस्ते सुखने शांति कालातिपात करुले जहाक राम राज्य कहला से ही समय ना तो आम कहीं भगवान को डाकुले ना भगवान को किसी आसवर भी आवश्यकता रही। तेणु एमती दुईटा युग ए संसार आम समस्ते सुखने शांति कालातिपात कले किंतु जत द्वापर युग आसीगला द्वापर युगरे आम समस्ते जिते पुनर्जन्म चक्रे आसी 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 भूली गले कि आम समस्ते आत्मा आम निजक देह बोली अनुभव कले देह अभिमान आसिकी काम क्रोध लोभ मोह अहंकार वशवर्ती गले निज भितर झगड़ा झाटी आरंभ होगला आम विकारी हो गले तम प्रधान होगले दुख अशांति प्रपीड़ित हेले से आम भगवान को डाकिले भगवान से कौन कले द्वापर युग आरंभ आम बड़ भाई इब्राहिम महात्मा बुद्ध महावीर जैन जीशु ख्रीष्ट आदि आदि जो आमर बड़ भाई मान रही से भगवान उपरू पैगंबर रूप से मेसेंजर रूप से पठेले से आसिकंशे किंशे लोक सुधारे किंतु समग्र पृथ्वी बदलला नहीं आहरी झगड़ा झाटी एसबू बढ़ी चलला आज कलियुगर शेष देखु केते जी धर्मात्मा महात्मा साधु संत मुनि ऋषि आसी सारे धरापृष्ठ को किंतु संसार दुरावस्था कुआडे आम गति करचे समस्ते उपलब्धि करचे। Thank you. ସମୟରେ ଯେତେବେଳେ ଅନେକ ଧର୍ମାତ୍ମା ମହାତ୍ମା ଆସିକି ବି ଦୁନିଆକୁ କେହି ବଦଳି ପାରୁନାହାନ୍ତି, ଏ ସଂସାର କେମିତି ପରିବର୍ତ୍ତନ ହେବ କୁହନ୍ତୁ? ଏହି ସମୟରେ ହିଁ ପରମାତ୍ମାଙ୍କୁ ଦୁନିଆକୁ ଆସିବାକୁ ପଡ଼େ, ସେ ଆସିକି ହିଁ ସଂସାରକୁ ପରିବର୍ତ୍ତନ କରନ୍ତି। ତେଣୁ ଭଗବାନଙ୍କୁ ଖୁଦା କୁହାଯାଏ, ଖୁଦ୍ ଆତେ ହେଁ। ତ ଆଜି ପର୍ଯ୍ୟନ୍ତ ସଂସାରରେ ଅନେକ ଧର୍ମାତ୍ମା ମହାତ୍ମା ମହାପୁରୁଷ ଆସିକି ଗଲେ, ସଂସାରକୁ ସମାଜର କିଛିଟା ପରିବର୍ତ୍ତନ କଲେ, କିନ୍ତୁ ସମଗ୍ର ବିଶ୍ୱର ପରିବର୍ତ୍ତନ ହେଲା ନାହିଁ। ତେଣୁ ଏହି ସମୟରେ ସ୍ୱୟଂ ଭଗବାନ ସଂସାରକୁ ଆସିବାର ଆବଶ୍ୟକତା ରହିଛି, ଏବଂ ତେଣୁ ଭଗବାନ ସଂସାରକୁ ଆସନ୍ତି। କିନ୍ତୁ କେତେବେଳେ ଆସନ୍ତି, କୋଉ ସମୟରେ ଆସନ୍ତି, ଏ ବିଷୟରେ ବି ଅନେକ ମତାନ୍ତର ରହିଛି। ଆମ ଭାରତବର୍ଷରେ ହିଁ, ଆମ ଧର୍ମରେ ହିଁ ଆମେ କ'ଣ ଭାବୁଛେ କି ଭଗବାନ ପ୍ରତ୍ୟେକ ଯୁଗରେ ଆସନ୍ତି, ଦଶ ଅବତାର ନିଅନ୍ତି। ଚିନ୍ତା କରିବା ବିଷୟ, ମୁଁ ଆଗରୁ ବି ପ୍ରାଞ୍ଜଳ କରିସାରିଛି କି ସତ୍ୟଯୁଗ ତ୍ରେତା ଯୁଗରେ ସମସ୍ତେ ସୁଖରେ ଶାନ୍ତିରେ ଖୁସିରେ ଅଛନ୍ତି। ସେହି ସମୟରେ ନା ତ ଆମେ ଭଗବାନଙ୍କୁ ଡାକୁଛେ, ନା ଭଗବାନଙ୍କୁ ଆସିବାର କିଛି ଆବଶ୍ୟକତା ରହିଛି। ତ ଭଗବାନ କ'ଣ ଏମିତି ଗୋଟେ ରଚନା ରଚିବେ ଯେଉଁଠି ତାଙ୍କୁ ପ୍ରତ୍ୟେକ ଯୁଗରେ ଥରେ ଥରେ ଦୁଇ ଦୁଇ ଥର ତିନି ତିନି ଥର ଦୌଡ଼ିବାକୁ ପଡ଼ିବ? କେବେ ନୁହେଁ, ଭଗବାନ ତ ଏମିତି ଗୋଟେ ରଚନା ରଚନ୍ତି, ଅଧାକଳ୍ପ ପର୍ଯ୍ୟନ୍ତ, ଦୁଇଟା ଯୁଗ ପର୍ଯ୍ୟନ୍ତ, ସତ୍ୟଯୁଗ ତ୍ରେତାଯୁଗ ପର୍ଯ୍ୟନ୍ତ, ଦୁଇଟା ଯୁଗ ପର୍ଯ୍ୟନ୍ତ ତାଙ୍କୁ ଆସିବାକୁ ହିଁ ପଡ଼େନି। ଏ ସଂସାର ଏତେ ସୁନ୍ଦର ଥାଏ, ସେଠି ଭଗବାନଙ୍କୁ କେହି ଡାକନ୍ତି ବି ନାହିଁ କି ଭଗବାନଙ୍କର ଆସିବାର କିଛି ଆବଶ୍ୟକତା ବି ନାହିଁ। କିନ୍ତୁ ଯେତେବେଳେ ଦ୍ୱାପର ଯୁଗ ଅର୍ଥାତ୍ ଅଧା ସମୟ ବିତିଯାଏ, ଦ୍ୱାପର ଯୁଗରେ ଯେତେବେଳେ ଅରାଜକତା ଆରମ୍ଭ ହୁଏ, ଭଗବାନ ଏ ଯୋଉ ଇବ୍ରାହିମ, ମହାତ୍ମା ବୁଦ୍ଧ, ଯୀଶୁଖ୍ରୀଷ୍ଟ ଆଦି ଆଦି ଏମାନେ ସବୁ କାର୍ପେଣ୍ଟର, ଇଲେକ୍ଟ୍ରିସିଆନ ବା ପ୍ଲମ୍ବର ଭଳିଆ ଭଗବାନ ତାଙ୍କୁ ପଠାନ୍ତି ପୈଗମ୍ବରମାନଙ୍କୁ, ଯାଅ ଟିକେ ରିପେୟାର ପେଚୁଆର କାମ କର। କିନ୍ତୁ କଳିଯୁଗର ଶେଷରେ ଯେତେବେଳେ ଅନେକ ପେଚୁଆର୍କ ହେଇ 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 ଆଜି ଆମେ ଦେଖୁଛେ ଏତେ ସବୁ ବମ୍ବସ୍ ତିଆରି ହୋଇସାରିଲାଣି କି ଦୁନିଆ ଛାତ ଭୁଷୁଡ଼ିବା ଉପରେ, ପୃଥିବୀ ବିଲକୁଲ ପ୍ରଳୟ ହୋଇଯିବ, ତ ଏମିତି ସମୟରେ କ'ଣ କରିବେ କୁହନ୍ତୁ? ଏମିତି ସମୟରେ ହିଁ ସ୍ୱୟଂ ଭଗବାନଙ୍କୁ ଧରାପୃଷ୍ଠକୁ ଅବତରଣ ହେବାକୁ ପଡ଼େ, ଏବଂ ଏ ସଂସାରର ପୁରୁଣା ଦୁନିଆର ବିନାଶ କରି ପୁଣି ଗୋଟେ ନୂଆ ଦୁନିଆ ବନାଇବାକୁ ପଡ଼େ। ତେଣୁ ଭଗବାନ ଯେଉଁ ସୃଷ୍ଟିର ସ୍ଥାପନା ପାଳନା ବିନାଶ କର୍ତ୍ତବ୍ୟ ଭଗବାନଙ୍କର କୁହାଯାଇଛି, ବର୍ତ୍ତମାନ ସମୟରେ ହିଁ ଭଗବାନ ଆସିକି ଗୋଟେ ନୂଆ ଦୁନିଆ ବନାଉଛନ୍ତି। ଏବଂ ଏ ପୁରୁଣା ଦୁନିଆ ଯେତେବେଳେ ନୂଆ ଦୁନିଆ ବନିଯିବ, ଏ ପୁରୁଣା ଦୁନିଆ ବିନାଶ ହେଇକି ପୁଣି ଆମ ସମସ୍ତଙ୍କୁ ସେ ନୂଆ ଦୁନିଆକୁ ନେଇଯିବେ, ଯେଉଁଠି ଆମେ ପୁଣି ଅନେକ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସୁଖରେ ଶାନ୍ତିରେ କାଳତିପାତ କରିବା। ତେଣୁ ବୁଝିବା ଦରକାର କି ଭଗବାନଙ୍କୁ ବାସ୍ତବରେ କୋଉ ସମୟରେ ଆସିବାକୁ ପଡ଼େ। ତ ଭଗବାନ, ମୁଁ କ'ଣ କହୁଥିଲି, ଭଗବାନ ବାସ୍ତବରେ ଏ କଳିଯୁଗର ଅନ୍ତିମ ଚରଣରେ ଯେତେବେଳେ କଳିଯୁଗ ପରିସମାପ୍ତି ହେବାକୁ ଆସିଛି, ସେହି ସମୟରେ ହିଁ ଧରାପୃଷ୍ଠକୁ ଆସନ୍ତି। ବାକି ସମୟରେ ତ ଅନେକ ଧର୍ମାତ୍ମା ମହାତ୍ମା ଆସିକି ସମାଜର ସଂସାରର କିଛିଟା କିଛି ପରିବର୍ତ୍ତନ କଲେ, କିନ୍ତୁ ଯେତେବେଳେ ଏ ସଂସାର ବିଲକୁଲ ଜମା ସୁଧୁରିଲାନି, ସେତେବେଳେ ପରମାତ୍ମାଙ୍କୁ ଆସିବାକୁ ପଡ଼ିଛି, ଏବଂ ସେ ଆସିସାରିଛନ୍ତି। ଏବଂ ଭଗବାନ ନିଜେ ହିଁ କହୁଛନ୍ତି କି ମୁଁ ଯୁଗେ ଯୁଗେ ଆସିନି, ମୁଁ ମାଛ ଅବତାରରେ, କଇଁଛ ଅବତାରରେ ବା ବରାହ ରୂପରେ ଏସବୁ ମୁଁ କେବେ ଆସିନି। ବୁଝିବା ଦରକାର, ଭଲ ଭାବରେ ଚିନ୍ତା କରିବା ଦରକାର, ଭଗବାନ ଯଦି ମାଛ ରୂପରେ ସଂସାରକୁ ଆସନ୍ତି କ'ଣ କରିବେ କହନ୍ତୁ? କି କଇଁଛ ରୂପରେ ଆସିଲେ କ'ଣ ସଂସାର କେମିତି ପରିବର୍ତ୍ତନ କରିବେ? ତ ଆପଣ ମନରେ ପ୍ରଶ୍ନ ଉଠୁଥିବ, ତାହେଲେ ଆମ ପୁରାଣ ଶାସ୍ତ୍ର ଗୁଡ଼ା କ'ଣ ମିଛ? ଜମା ନୁହଁ, ସମ୍ପୂର୍ଣ୍ଣ ନିରାଟ ସତ୍ୟ, କିନ୍ତୁ ଆମର ବୁଝିବା ଭିତରେ କିଛିଟା ତ୍ରୁଟି ଆସିଯାଇଛି। ଯେଉଁ ପୁରାଣ ଶାସ୍ତ୍ରରେ କଥା ଯିଏ ବି ବର୍ଣ୍ଣନା କରିଛନ୍ତି, ଯାହା ବି ଲେଖି ଦିଆହେଇଛି, ସେ କୋଉ ଉଦ୍ଦେଶ୍ୟରେ ଲେଖିଥିଲେ, ତାର ଅଭିପ୍ରାୟ କ'ଣ ଥିଲା, ତା ଭିତରେ ସାରମର୍ମ କ'ଣ, ତାର ଆଧ୍ୟାତ୍ମିକ ଅର୍ଥ କ'ଣ, ଆମେ ସବୁ ଭୁଲି ଯାଇଛେ। ତ ପରମାତ୍ମା ନିଜେ ହିଁ ବୁଝେଇ ଦେଉଛନ୍ତି କି ମୋର ସନ୍ତାନମାନେ, ମୁଁ ଏ ସଂସାରକୁ ଯୁଗେ ଯୁଗେ ଆସେନି, ଯେତେବେଳେ କଳିଯୁଗର ଅନ୍ତିମ ଚରଣ ଆସେ, ଯେତେବେଳେ ଅତି ଧର୍ମଗ୍ଲାନୀ ହୁଏ, ମୁଁ ଯେତେବେଳେ ଅନେକ ଧର୍ମ ହୋଇଯାଏ ଦୁନିଆରେ, ଆଉ ଲୋକ ସବୁ ଧର୍ମ ନାଁରେ ଝଗଡ଼ା ଝାଟି କରୁଥାନ୍ତି, ମୁଁ ସେତେବେଳେ ଆସେ ଆଉ କହେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ ଅହମ୍ ତ୍ୱାମ୍ ସର୍ବପାପଭ୍ୟୋ ମୋକ୍ଷେ ଶ୍ୟାମି ମା ଆସୁଚ। ତ ଅନେକ ଧର୍ମ ତ କଳିଯୁଗର ଶେଷରେ ହିଁ ଦେଖାଯାଇଥାଏ, ସତ୍ୟଯୁଗ ତ୍ରେତାଯୁଗରେ ଅନେକ ଧର୍ମ ନଥାଏ, ସେତେବେଳେ ଗୋଟିଏ ହିଁ ଧର୍ମ ଥାଏ। ଦ୍ୱାପର ଯୁଗରେ ହିଁ ଅନେକ ବିଭିନ୍ନ ଧର୍ମର ଆରମ୍ଭ ହୋଇଥାଏ ଏବଂ କଳିଯୁଗର ଶେଷରେ ହିଁ ଯେତେବେଳେ ଅନେକ ଧର୍ମ ଆମେ ଦେଖୁଛୁ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧି, ଜୈନୀ, କେତେ ସବୁ ଧର୍ମ ଦେଖୁଛୁ ଏବଂ ନିଜ ଭିତରେ ଆମେ ପ୍ରଭୁଙ୍କ ସନ୍ତାନ ହୋଇକି ଝଗଡ଼ା ଝାଟି କରି ଚାଲିଛେ ଏବଂ ଏ ଦୁନିଆକୁ ନର୍କ ବନେଇ ଦେଇଛେ, ଏମିତି ସମୟରେ ହିଁ ପରମାତ୍ମା ଆସିକି ପୁଣି ଅନେକ ଅସତ୍ୟ ଧର୍ମର ପରିସମାପ୍ତି କରିକି ଏକ ସତ୍ୟ ସନାତନ ଧର୍ମର ସ୍ଥାପନା କରନ୍ତି। ତେଣୁ ଯେମିତି ରାତ୍ରି ସମୟରେ ଅନେକ ତାରାଗଣ ସବୁ ଉଦୟ ହୋଇଥାନ୍ତି, ଚନ୍ଦ୍ରମା ଉଦୟ ହୁଅନ୍ତି, କିନ୍ତୁ ରାତ୍ରି ପରିବର୍ତ୍ତନ ହୋଇକି ଦିନ ହୁଏନି, ସେମିତି ଦ୍ୱାପର କଳିଯୁଗରେ ଅନେକ ଧର୍ମାତ୍ମା ମହାତ୍ମା ଆସିକି ସଂସାରକୁ ସୁଧାରିବା ପାଇଁ ପ୍ରଚେଷ୍ଟା କଲେ, କିନ୍ତୁ ଦୁନିଆ ସତ୍ୟଯୁଗରେ ପରିଣତ ହେଲାନି। ଯେମିତି ରାତ୍ରିର ଶେଷରେ ସୂର୍ଯ୍ୟ ଉଦୟ ହେଲା ପରେ ହିଁ ସଂସାରର ପରିବର୍ତ୍ତନ ହୋଇକି ଦିନ ଆସିଯାଏ, ସେମିତି ଏ ସଂସାରର ଅନ୍ତିମ କାଳଚକ୍ରର କଳ୍ପର ଶେଷ ମୁହୂର୍ତ୍ତରେ ପରମାତ୍ମା ଆସିକି ଜ୍ଞାନ ସୂର୍ଯ୍ୟ ରୂପରେ ଉଦୟ ହୋଇସାରିଛନ୍ତି ଏବଂ ଏ କଳିଯୁଗକୁ ପରିବର୍ତ୍ତନ କରିକି ସତ୍ୟଯୁଗ ବନୁଛନ୍ତି। ତେଣୁ ତ କଥାରେ ଅଛି, ଜବ ଜ୍ଞାନ ସୂର୍ଯ୍ୟ ପ୍ରଗଟା ତୋ ଅଜ୍ଞାନ ଅନ୍ଧେର ବିନାଶ। ଜ୍ଞାନକୁ ଆମେ ପ୍ରକାଶ ବୋଲି କହିଥାଉ, ଭଗବାନ ମଣିଷକୁ ଜ୍ଞାନ ରୂପୀ ପ୍ରକାଶ ଦେଇଥାନ୍ତି। ତେଣୁ ଆମେ ଭଗବାନଙ୍କୁ ପ୍ରାର୍ଥନା କରିଥାଉ, ଲିଡ୍ କାଇଣ୍ଡଲି ଦାଓ ଲାଇଟ୍, ତମୋ ସମା ଜ୍ୟୋତିର୍ଗମୟ, ହେ ପ୍ରଭୁ ମୋତେ ଅନ୍ଧକାରରୁ ପ୍ରକାଶ ଆଡ଼କୁ ନେଇଚାଲ। ଆଜି ଅଜ୍ଞାନ ଅନ୍ଧକାରରେ ମଣିଷ ବାଟବଣା ହୋଇକି ବୁଝିପାରୁନି କ'ଣ କରିବା କ'ଣ କରିବା ନାହିଁ ଜୀବନରେ, ଏବଂ ଅଜ୍ଞାନ ଅନ୍ଧକାରରେ ରହିକି ଅନେକ ପାପକର୍ମ କରିକି ଦୁଃଖ ପାଉଛି। ତେଣୁ ଭଗବାନ ତାକୁ ଜ୍ଞାନାଲୋକ ଦେଇକି ପୁଣି ଗୋଟେ ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ଯେମିତି ରାତ୍ରି ପରେ ଦିନ ଆସେ, ମଝିରେ ଗୋଟେ ପ୍ରଭାତ ସମୟ ଚାଲେ, ସୂର୍ଯ୍ୟର ଉଦୟ ହୁଏ, ସେମିତି ଏ କଳିଯୁଗ ରୂପୀ ରାତ୍ରି ଯାଉଛି, ସତ୍ୟଯୁଗ ରୂପୀ ଦିନ ଆସୁଛି ଏବଂ ବର୍ତ୍ତମାନ ଯେଉଁ ସମୟ ଚାଲିଛି ଏହାକୁ ସଙ୍ଗମ ଯୁଗ ବୋଲି କୁହାଯାଏ, ପ୍ରଭୁ ମିଳନର ଗୁପ୍ତ ଯୁଗ ବା କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗ ବୋଲି କୁହାଯାଏ। ଲୋକ ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର କଳିଯୁଗ ବିଷୟରେ ତ ଜାଣିଛନ୍ତି, କିନ୍ତୁ ଗୋଟେ ସଙ୍ଗମ ଯୁଗ ଅଛି ଲୋକ କାହାକୁ ଜଣା ନାହିଁ। ସ୍ୱୟଂ ଭଗବାନ ହିଁ ଆସିକି କହୁଛନ୍ତି କି ମୁଁ ବାସ୍ତବରେ ବିଭିନ୍ନ ଯୁଗରେ ଆସିନି, ବିଭିନ୍ନ ଅବତାର ନେଇକି ଆସିନି। ଯେମିତି ଆମେ ପୁରାଣ ଶାସ୍ତ୍ରରେ କ'ଣ ଶୁଣୁଛେ, ଦେଖନ୍ତୁ ରାମାୟଣରେ ଭଗବାନ ରାମ ରୂପରେ ବି ଆସିଥିଲେ ଏବଂ ପରଶୁରାମ ରୂପରେ ବି ଆସିଥିଲେ, ଏବଂ ଗୋଟେ ଯୁଗରେ ଦୁଇଟା ଅବତାର ହୋଇକି ଏକା ସାଙ୍ଗରେ ଆସିକି ଉଭୟ ନିଜେ ପୁଣି ଝଗଡ଼ା କରିଥିଲେ। ଚିନ୍ତା କରିବା ଦରକାର, ଭଗବାନ ବି ଏକା ସାଙ୍ଗରେ ଦୁଇଟା ରୂପ ନେଇକି ଆସୁଛନ୍ତି ଆଉ ନିଜ ଭିତରେ ଯୁଦ୍ଧ କରୁଛନ୍ତି। ଭଗବାନ କହୁଛନ୍ତି ମୁଁ ଏମିତି ନିଜେ ଆସିକି ଅନେକ ରୂପ ନେଇକି ଅନେକ ଅବତାର ନେଇକି ଏମିତି କରେନି, ମୋର ସେୟା କର୍ତ୍ତବ୍ୟ ନୁହେଁ। ମୁଁ ତ ଶେଷରେ କଳିଯୁଗର ଶେଷ ମୁହୂର୍ତ୍ତରେ ଯେତେବେଳେ ଅତି ଧର୍ମଗ୍ଳାନୀ ହୋଇଯାଏ, ମଣିଷ ଅତି ଅଜ୍ଞାନ ଅନ୍ଧକାରରେ ଦୁଃଖ ପାଆନ୍ତି, ସେହି ସମୟରେ ଆସିକି ପତିତମାନଙ୍କୁ ପାବନ ବନେଇବା ପାଇଁ ଆସିଛି, ନରକକୁ ସ୍ୱର୍ଗ ବନେଇବା ପାଇଁ ଆସିଛି, ଆଉ ନରକୁ ନାରାୟଣ, ନାରୀକୁ ଲକ୍ଷ୍ମୀ ବନେଇବା ପାଇଁ ଆସିଛି। ତେଣୁ ବର୍ତ୍ତମାନ ସମୟ ଯେଉଁ ଚାଲିଛି ଏହାକୁ ସଙ୍ଗମ ଯୁଗ ବୋଲି କୁହାଯାଏ, ଏହି ସମୟରେ ହିଁ ପ୍ରଭୁଙ୍କର ଅବତରଣ ହୋଇଥାଏ ଧରାପୃଷ୍ଠକୁ। ତେଣୁ ଯେଉଁ ଗୀତାରେ ବ୍ୟାଖ୍ୟା ଅଛି ସମ୍ଭବାମି ଯୁଗେ ଯୁଗେ, ବାସ୍ତବରେ ଗୀତା ଯେତେବେଳେ ଲେଖା ହୋଇଥିଲା ସେତେବେଳେ କୌଣସି ପ୍ରକାର ପ୍ରିଣ୍ଟିଂ ପ୍ରେସ୍ ବା କାଗଜ ତ ନଥିଲା, ଲୋକ ସେଇଟା ପ୍ରଥମେ ଶୁଣି ଶୁଣି ମନେ ପକାଉଥିଲେ, ପରେ ତାଳପତ୍ର ଲେଖିଛନ୍ତି। ତେଣୁ ଗୀତା ଆଜି ବାସ୍ତବରେ ତାର ଅରିଜିନାଲ ସ୍ୱରୂପରେ ନାହିଁ, ସେଠି ଅନେକ ଅପଭ୍ରଂଶ ହୋଇଯାଇଛି, ମିଶ୍ରିତ ହୋଇଯାଇଛି, ଅନେକ ପରିବର୍ତ୍ତନ ହୋଇଯାଇଛି, ଏବଂ କିଛିଟା ଶ୍ଳୋକ ସେଥିରେ ଏଡ୍ ହୋଇଯାଇଥାଇପାରେ, କିଛିଟା ଶ୍ଳୋକ ସେଠୁ ଡିଲିଟ୍ ବି ହୋଇଯାଇଥାଇପାରେ। ତେଣୁ ଯେଉଁ ଯୁଗେ ଯୁଗେ ଲେଖା ହୋଇଛି, ଭଗବାନ କହୁଛନ୍ତି ନୁହେଁ, ମୁଁ ଯୁଗେ ଯୁଗେ ଆସେନି, ଅନେକ ଅବତାର ନେଇକି ଆସେନି, ମୁଁ ବାସ୍ତବରେ ଏହି ସଙ୍ଗମ ଯୁଗରେ ହିଁ ଆସେ। ତେଣୁ ଯେଉଁ ଗୀତାର ଶ୍ଳୋକ କି ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ସଙ୍ଗମ ଯୁଗେ କହିବାଟା ବାସ୍ତବରେ ଠିକ ହେବ। ହେ ଆଧ୍ୟାତ୍ମ ପ୍ରେମୀ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ଏ ଧରାପୃଷ୍ଠରେ ଗୋଟେ ବହୁତ ଘଡ଼ିସନ୍ଧି ମୁହୂର୍ତ୍ତ ଚାଲିଛି, ସବୁଠୁ ମୂଲ୍ୟବାନ ସମୟ ଚାଲିଛି, ଏବଂ ଏହି ସମୟରେ ଭଗବାନଙ୍କର ଅବତରଣ ଦୁନିଆରେ ହୋଇସାରିଛି ଏବଂ ଭଗବାନ ଆସିକି ଏହି ସଂସାରକୁ ପରିବର୍ତ୍ତନ କରି ଚାଲୁଛନ୍ତି। ଆପଣମାନେ ଚିହ୍ନନ୍ତୁ, ଜାଣନ୍ତୁ, ସମୟକୁ ଚିହ୍ନନ୍ତୁ, ଏହି ସମୟରେ ହିଁ ଭାଗ୍ୟ ବିଧାତା ଆମ ଭାଗ୍ୟ ଉଦୟ କରୁଛନ୍ତି। ଆମେ ଭଗବାନଙ୍କୁ ଚିହ୍ନିକି ଭଗବାନଙ୍କଠୁ ସର୍ବପ୍ରାପ୍ତି କରିବାର ସମୟ ବର୍ତ୍ତମାନ ଅଟେ, ଏବଂ ଏବେ ଭଗବାନଙ୍କୁ ଚିହ୍ନିଲେ ଆମେ ନିଜେ ପତିତରୁ ପାବନ ହୋଇପାରିବା ଏବଂ ସ୍ୱର୍ଗକୁ, ସତ୍ୟଯୁଗ ତ୍ରେତାଯୁଗକୁ ଯାଇକି ଜନ୍ମ ଜନ୍ମାନ୍ତର ସେଠି ସୁଖ ଶାନ୍ତିର ଜୀବନ ଅତିବାହିତ କରିପାରିବା। ତେଣୁ ଚିହ୍ନନ୍ତୁ, ଭଗବାନଙ୍କର ଅବତରଣ କାଳ ବାସ୍ତବରେ ବର୍ତ୍ତମାନ ସେହି ସଙ୍ଗମ ଯୁଗ, ଯେଉଁଟା ଅତି ଅମୂଲ୍ୟ, ହୀରାତୁଲ୍ୟ, ଏହି ସମୟରେ ସାରା କଳ୍ପ ପାଇଁ ନିଜର ଭାଗ୍ୟ ବନେଇ ପାରିବେ। ତେଣୁ ଆପଣମାନଙ୍କୁ ସ୍ୱାଗତ କରୁଛି, ଚିହ୍ନନ୍ତୁ, ଜାଣନ୍ତୁ ସମୟ କ'ଣ ଚାଲିଛି ଧରାପୃଷ୍ଠରେ। ଏବଂ ଭଗବାନ କେମିତି ତାଙ୍କର କର୍ତ୍ତବ୍ୟ ଆସିକି କରୁଛନ୍ତି ଆମେ ପୁଣି ଆଲୋଚନା କରିବା କି ଏହି ସଙ୍ଗମ ସମୟରେ ଭଗବାନ କେମିତି ଅବତରଣ କରନ୍ତି ଏବଂ କେମିତି ତାଙ୍କର କର୍ତ୍ତବ୍ୟ କରନ୍ତି। ବୁଝିଲେ? ଆଚ୍ଛା।